ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବାର ସହିତ ନାଭିଗୟନ ପିଣ୍ଡଦାନ କରିବାର କାର୍ଯ୍ୟସୂଚୀ ରହିଛି। ତାର ଉତ୍ତରୁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବଠି ଯୋଗ ଦେବାର ସହିତ ନୂଆକରି ତିଆରି ହୋଇଥିବା ପ୍ରେକ୍ଷାଳୟର ଉଦ୍ଘାଟନ କରିବେ। ବେଲବୁଡ଼େ ରାଷ୍ଟ୍ରପତି ପୁରୀ ଯିବେ ଆଉ ମହାପ୍ରଭୁଙ୍କର ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଛଅଦିନିଆ ଓଡ଼ିଶା ଗସ୍ତଟି ଆସିକରି ଗଲାକାଲି ବେଲବୁଡ଼େ ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ୱର ମେୟର ପ୍ରମୁଖ ତାଙ୍କୁ ବିମାନ ବନ୍ଦରନ ସ୍ୱାଗତ କରିଥିଲେ। ତାର ଉତ୍ତରୁ ରାଷ୍ଟ୍ରପତି ସିଧାସଳଖ ଲୋକଭବନକେ ଯାଇକରି ସେନ ରାତ୍ରିଯାପନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରନ ଥିବା ମା' ତାରାତାରିଣୀ ପୀଠନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନତି ହେବାରକେ ଥିବା ସାମୁହିକ ବିବାହ କାର୍ଯ୍ୟକ୍ରମଟି ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମଟି ଯୋଗଦେବେ। ଯୋଜନା ଅଧୀନତି ବଛା ହୋଇଥିବା ହିତାଧିକାରୀ ଦମ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ଚେକ୍ ଆଉ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ବାଣ୍ଟିବେ। କେନ୍ଦ୍ରୀୟ ଟିକସଟି ଓଡ଼ିଶାର ଭାଗ 4.528% 4.420% କମ୍ କରାଯାଇଛି। ଷୋଡ଼ଶ ଅର୍ଥ କମିଶନ ତରଫରୁ କରାଯାଇଥିବା ଏହି ସୁପାରିଶକେ କେନ୍ଦ୍ର ସରକାରଙ୍କର ଅନୁମୋଦନ ମିଳିଛି। ଆଇବ 5 ବର୍ଷ ତକ୍ ଇ ହାରଥି ଓଡ଼ିଶାକେ ଟିକସ ଭାଗ ମିଳିବା। ଇ ହିସାବେ ଆଇବା ଆର୍ଥିକ ବଜେଟ୍ରେ ଓଡ଼ିଶା 69,105 କୋଟି ଟଙ୍କା ବଦଲେ 67,460 କୋଟି ଟଙ୍କା ପାଇବା। 5 ବର୍ଷ ଭିତରେ ରାଜ୍ୟକେ ପାଖାପାଖି 4,31,000 କୋଟି ଟଙ୍କା ମିଳିବା। ରାଜ୍ୟ ସରକାର ବାଇଲ ଚିପ୍ସ ଆଉ ମୁରୁମ୍ ବାଗିର ଲଘୁ ଖଣିଜ ଦର ଉପରେ ରୟାଲ୍ଟି 3 ଗୁଣା ବଢ଼ିଛନ୍। ଆଗନୁ କ୍ୟୁବିକ୍ ମିଟର ପିଛା ବାଇଲ ଆଉ ମୁରୁମ୍ ଲାଗି 35 ଟଙ୍କା ଦେବାରକେ ପଡୁଥିଲା, ହେଲେ ଏହାଦେ କ୍ୟୁବିକ୍ ମିଟର ପିଛା 105 ଟଙ୍କା ବଢ଼ାଯାଇଛି। ସେନ୍ତା ଚିପ୍ସ କ୍ୟୁବିକ୍ ମିଟର ପିଛା ଆଗନୁ 130 ଟଙ୍କା ଥିବାର ବେଳେ ଏହାଦେ ଇଟା 390 ଟଙ୍କାକେ ବଢ଼ାଯାଇଛି ବୋଲି ଖଣି ଆଉ ଇସ୍ପାତ ବିଭାଗ ତରଫରୁ କୁହାଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାମ ଇ ବଛର ଡିସେମ୍ବର ମାସ ତକ୍ ଶେଷ ହେବା ବୋଲି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍। ଭୁବନେଶ୍ୱର ରେଳ ସଦନ ଗଲାକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ଫୁଙ୍କୱାଲ କହିଛନ୍, ଏଛନି ରାଜ୍ୟନ 42 ଅମୃତ ଷ୍ଟେସନ କାମ ଚାଲିଛି। ସେଥିରେ ଭିତରୁ ବରପାଲି, ତାଲଚେର ଆଉ ପାର୍ଲାଖେମୁଣ୍ଡି ଷ୍ଟେସନ କାମ ପୂରା ହୋଇଛି। ବାକି ଷ୍ଟେସନମାନଙ୍କର କାମ ଡିସେମ୍ବର ମାସ ତକ୍ ଶେଷ ହେବା। ଶ୍ରୀ ଫୁଙ୍କୱାଲ କହିଛନ୍, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଏପତକ 226 କିଲୋମିଟର ରେଳ ଲାଇନ୍ ତିଆରି କାମ ସରିଛି। ବାକି 75 କିଲୋମିଟର ରେଳ ଲାଇନ୍ଟି ଥିବା 7 ସୁଡ଼ଙ୍ଗ ତିଆରି କାମ ବହୁତ କଡ଼ା ଥିଲା, ହେଲେ ବି ବିଭାଗ ତରଫରୁ ସବୁ କାମକେ ସଫଳତାର ସହିତ କରାଯାଇଛି ବୋଲି ଶ୍ରୀ ଫୁଙ୍କୱାଲ କହିଛନ୍। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋଥି ଜାନୁଆରୀ 2026 ଶିକ୍ଷା ସତ୍ର ଲାଗି ନାଁ ଲେଖା ଆଉ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛି। ଏହି ପ୍ରକ୍ରିୟା ଆଇବା 15 ତାରିଖ ତକ୍ ଚାଲବା। ଭିନ୍ ଭିନ୍ ପାଠ୍ୟକ୍ରମଟି ନାଁ ଲେଖାବା ଲାଗି ଆଗ୍ରହୀ ଛାତ୍ରଛାତ୍ରୀ ଇତି ପଞ୍ଜୀକରଣ କରିପାରିବେ। ଇ ବାବଦେ www.igno.ac.in ଅତ୍କ ସୂଚନା ମିଳିପାରବା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଲୋକକଳା ଗାଁ ପଞ୍ଚଗାଁ ଲୋକକଳା ତାଲିମ କେନ୍ଦ୍ରନ କଳା ମନ୍ଦିର ତାଲିମ ଶିବିର ମୂଲ ହୋଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମଟି ଗଲାକାଲି ଶିବିରକେ ଉଦ୍ଘାଟନ କରିଛନ୍। ଲୋକକଳାର ପୁନରୁଦ୍ଧାର ଲାଗି ମୂଲ ହୋଇଥିବା ଇ ଚେରେଷ୍ଟାକେ ରାଜସ୍ୱ ମନ୍ତ୍ରୀ ପ୍ରଶଂସା କରିଛନ୍। ଦେବଗଡ଼ ଜିଲ୍ଲା କୃଷି ବିଭାଗ ତରଫରୁ ସହର ପ୍ରଧାନପାଟ ବଡ଼ ବଗିଚାନ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଉ କୃଷି ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବେଲୁଙ୍ଗ ଯୋଗ ଦେଇକରି ସରକାରଙ୍କ ଭିନ୍ ଭିନ୍ ଯୋଜନାର ଲାଭ ନେବାରକେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସଫଲ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସମ୍ପୂର୍ଣ୍ଣତା ଅଭିଯାନର 2 ନମ୍ବର ଖେପ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସବୁ ଅଧିକାରୀ ଓ କର୍ମଚାରୀମାନେ ସମ୍ପୂର୍ଣ୍ଣତା ଶପଥ ପାଠ କରିଥିଲେ। ଗଲା 28 ତାରିଖରୁ ମୂଲ ହୋଇଥିବା ଏହି ଅଭିଯାନ April 14 ତକ୍ ଚାଲବା। ସୂଚନା ଅନୁସାରେ 2024 ଜୁଲାଇରୁ ସେପ୍ଟେମ୍ବର ତକ୍ ହୋଇଥିବା ସମ୍ପୂର୍ଣ୍ଣତା ଅଭିଯାନର ପହିଲା କ୍ଷେପ୍ତି କଳାହାଣ୍ଡି ଜିଲ୍ଲା ଭଲ ପ୍ରଦର୍ଶନ କରିକରି କାଂସ୍ୟ ପଦକ ଜିତିଥିଲା। ଜାତୀୟ ବିଶ୍ୱବିଦ୍ୟାଳୟ ଅନ୍ତଃ ଜୋନାଲ ହକି ମହିଳା ବର୍ଗଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଛି। ଗଲାକାଲି ଭୁବନେଶ୍ୱରରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦଳ ପେନାଲ୍ଟି ସୁଟ୍ ଆଉଟ୍ ଜରି 3-2 ଗୋଲ୍ରେ କିଟ୍ ବିଶ୍ୱବିଦ୍ୟାଳୟକେ ହରାଇଛି। ପାଣିପାଗ ପଶ୍ଚିମ ଝଡ଼ର ପ୍ରଭାବଟି ରାଜ୍ୟର ବଡ଼ଭାଗି ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା ହପ୍ତେ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବାକାଲି ଜଗତସିଂହପୁର ଆର୍ ପୁରୀ ଜିଲ୍ଲାନ ବହଲିଆ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।